ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆଭାସୀ ଜରିଆରେ 71,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ଓଡ଼ିଶା, କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କାଠଯୋଡ଼ି ନଦୀ ଉପରେ ଆଉ 2 ପୋଲ ନିର୍ମାଣ ପ୍ରସ୍ତାବ ରହିଥିବା ସୂଚନା ଦେଲେ ଆଇନ ମନ୍ତ୍ରୀ। ଏବଂ ଓଡ଼ିଶା ହାଇକୋର୍ଟ ପରିସରରେ ମଧୁସୂଦନ ଦାସ ବିଚାରପତି ପାଠାଗାର ଉଦ୍ଘାଟିତ। ଦେଶର ଯୁବବର୍ଗଙ୍କ ପାଇଁ ଗତ 1.5 ବର୍ଷ ମଧ୍ୟରେ ପ୍ରାୟ 10,00,000 ସରକାରୀ ଚାକିରି ସୃଷ୍ଟି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଜି 71,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସଂସ୍ଥାରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅଭିଯାନ ଜାରି ରହିଛି। ଗୋଟିଏ ଦେଶର ବିକାଶ ଯୁବଶକ୍ତିର ଶ୍ରମ, ସାମର୍ଥ୍ୟ ଓ ନେତୃତ୍ୱ ଉପରେ ନିର୍ଭର କରେ। 2047 ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାରେ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ ଦେଶର 45 ସ୍ଥାନରେ ରୋଜଗାର ମେଳା ଆଜି ଅନୁଷ୍ଠିତ ହୋଇଛି। ନବନିଯୁକ୍ତମାନେ କେନ୍ଦ୍ର ଗୃହ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ନିଯୁକ୍ତି ପାଇଛନ୍ତି। ଭୁବନେଶ୍ୱରରେ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ CSIR ଅନୁଷ୍ଠିତ ରୋଜଗାର ମେଳାରେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ 401 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନର ମୁଖ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଜି ଗ୍ରିଡ଼କୋ ଏବଂ ଆଇ ଫରେଷ୍ଟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ଅନୁକୂଳ ରହିଛି ଏବଂ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବେ। ସେ କହିଛନ୍ତି, 2025 ଡିସେମ୍ବର ସୁଦ୍ଧା ରାଜ୍ୟରେ 3,00,000 ଲୋକଙ୍କ ଘରେ ରୁଫ୍ ଟପ୍ ସୋଲାର ଲଗାଯିବ। ବର୍ତ୍ତମାନ ସୁଦ୍ଧା ଏଥିଲାଗି 1,50,000 ଆବେଦନ ଆସିଥିବା ସେ କହିଛନ୍ତି। 2030 ସୁଦ୍ଧା ରାଜ୍ୟରେ 7.5 GW ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତା ରହିଥିବା ସେ କହିଛନ୍ତି। କଟକ ନୂଆବଜାର ଗୋଶାଳାସ୍ଥିତ 500 ମିଟର ଲମ୍ବ ରେଳ ଓଭରବ୍ରିଜ୍ର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, କଟକ ସହରରେ ଭିଡ଼ କମାଇବା ପାଇଁ କାଠଯୋଡ଼ି ନଦୀ ଉପରେ ଆଉ 2 ପୋଲ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ 4-ଥାକିଆ ରାସ୍ତା ଏବଂ ଜୁଡ଼ିସିଆଲ ଏକାଡେମୀରୁ ଜୋବ୍ରା ପର୍ଯ୍ୟନ୍ତ 6-ଥାକିଆ ରାସ୍ତା କରାଯିବ। ଅନ୍ୟପକ୍ଷରେ ଆସନ୍ତା ବର୍ଷ ନଭେମ୍ବର ମାସ ସୁଦ୍ଧା SCB ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ଭୁବନେଶ୍ୱର କଟକ ସହର ମିଶେଇକି ଯୋଉ ଆଉଟର ରିଙ୍ଗ ରୋଡ ଭୁବନେଶ୍ୱର କଟକର ଆରମ୍ଭ କରିବାକୁ ଯୋଉ ପ୍ରକ୍ରିୟା ତାକୁ ଆମେ ଆରମ୍ଭ ଚିନ୍ତା ବି ତା ପାଇଁ ବି ଯୋଜନା ଆରମ୍ଭ ହେଉଛି ଏବଂ ବିଶେଷ କରିକି ଆଉ ଗୋଟିଏ 2 ପରିଯୋଜନା ଆମେ ଆରମ୍ଭ ଚିନ୍ତା କରୁଛୁ ଯୋଉଟାର ତାର ପ୍ରକ୍ରିୟା ଆମେ ପ୍ରକ୍ରିୟାକରଣ ସ୍ଥିତିରେ ଅଛି। ଯୋଉଟା ମୁଁ ଆଜି କହିଲି ଯେ ଯୋଉ ରାସ୍ତା ଜୁଡିସିଆଲ ଏକାଡେମୀ ପର୍ଯ୍ୟନ୍ତ ଯୋଉ 6-ଲେନ୍ ରାସ୍ତା ହଉଛି ଯୋଉଟାକି ଆପଣଙ୍କର ବସ୍ ଟର୍ମିନାଲକୁ ଏକ ସୁଗମ ରାସ୍ତା ଦେବା ପାଇଁ ବ୍ୟବସ୍ଥିତ ହେଇ ସେ ରାସ୍ତାକୁ ଆମେ ଜୋବ୍ରା ପର୍ଯ୍ୟନ୍ତ ସେ ରାସ୍ତାକୁ ଟାଣିକି ନେବା ପାଇଁ ଆମେ ଚିନ୍ତା କରିଛୁ।
ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ଦିଗରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ବିକଶିତ ଓଡ଼ିଶା ପାଇଁ ନିରାପଦ ଯାତ୍ରା ଓ ସଡ଼କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ IIT ମାଡ୍ରାସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବୋଦୟ ମିଶନରେ ପାରାଦୀପ ବିକାଶ ଦ୍ୱୀପ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ପାରାଦୀପରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ପାରାଦୀପ ବନ୍ଦର କ୍ରମାଗତ ଭାବେ 100 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ହାସଲ କରିଛି। ଆଗାମୀ ଦିନରେ ପାରାଦୀପରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ପକ୍ଷ 2025 ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 136 ଡିଭିଜନରେ ମଣ୍ଡଳସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଉଛି। ଆସନ୍ତା 29 ତାରିଖରେ ଜିଲ୍ଲାସ୍ତରୀୟ ଏବଂ ଜାନୁଆରୀ 5 ତାରିଖରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ରାଜ୍ୟରେ 39,000 ଅଧିକ ପାଣି ପଞ୍ଚାୟତ ଭାଗିଦାରୀମୂଳକ ଜଳ ପରିଚାଳନା କରୁଛନ୍ତି। ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ଉପଭୋକ୍ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। 2028-29 ଆର୍ଥିକ ବର୍ଷ ସୁଦ୍ଧା 80,000 ହେକ୍ଟର ଅଞ୍ଚଳରେ ପୁନଃ ନିର୍ମାଣ ପାଇଁ 1,338 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି। ବରଗଡ଼ ଜିଲ୍ଲା ଝାରଫନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ 93 ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ମୋଟ 90 ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣିରେ 58 ଅଭିଯୋଗ ମଧ୍ୟରୁ 5 ତ୍ୱରିତ ସମାଧାନ କରାଯାଇଥିଲା। ଶିବିରରେ 2 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 8,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସମ୍ବଲପୁର ନାକଟିଦେଉଳ ବ୍ଲକସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 93 ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁରଠାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ 39 ଅଭିଯୋଗର ସମାଧାନ କରାଯାଇଥିଲା। ପୁରୀ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 65 ଅଭିଯୋଗ ମଧ୍ୟରୁ 8 ତତ୍କାଳ ସମାଧାନ କରାଯାଇଥିବା ଜଣାପଡ଼ିଛି। ଦେଶରୁ 2025 ମସିହା ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ସଫଳ କରିବା ପାଇଁ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାରେ ଥିବା ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ମୁନିଗୁଡ଼ା ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ପଣ୍ଡା ଆକାଶବାଣୀକୁ କହିଛନ୍ତି,
ରାୟଗଡ଼ା ଜିଲ୍ଲାରେ 100 ଡେଜ୍ ଟିବି ପ୍ରୋଗ୍ରାମ ଷ୍ଟାର୍ଟ ହେଇଛି, ଯାହାକି December 7 ଷ୍ଟାର୍ଟ ହେଇକି March 17 ଯାଏଁ ଚାଲିବ। ଏହି ସମୟ ଭିତରେ ଆମେ 60 ବର୍ଷରୁ ଅଧିକ ଡାଇବେଟିସ୍ ରୋଗୀ, ଅପପୁଷ୍ଟି ରୋଗୀ, ପ୍ଲସ୍ HIV ପେସେଣ୍ଟ ଏବଂ TB ପେସେଣ୍ଟ ମାନଙ୍କ କଣ୍ଟାକ୍ଟରେ ଯେଉଁମାନେ ଅଛନ୍ତି ସମସ୍ତଙ୍କର କଫ ପରୀକ୍ଷା ହେବ। କଫ ପରୀକ୍ଷା ହେଇକି TRUNAT ଦ୍ୱାରା ଟେଷ୍ଟ ହେବ, ସମସ୍ତଙ୍କ ପରୀକ୍ଷା ହେବ। ଯଦି ବି TRUNAT ନେଗେଟିଭ ବାହାରୁଛି ତାହେଲେ ଆମେ ସେମାନଙ୍କୁ ଏକ୍ସରେ ବି କରାଯିବ। ଏହି ପ୍ରୋଗ୍ରାମର ପ୍ରଥମ ଲକ୍ଷ୍ୟ ହେଉଛି ଆମେ TB ପୁରା ଏଲିମିନେସନ କରିବା।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧାର ପର୍ଯ୍ୟଟନସ୍ଥଳୀକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକାର୍ପଣ କରିଛନ୍ତି। ପର୍ଯ୍ୟଟନସ୍ଥଳୀରେ 5,06,00,000 ଟଙ୍କା ବ୍ୟୟରେ ନବୀକରଣ କରାଯାଇ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଫୁଡ୍ ପ୍ଲାଜା ଆଦି ନିର୍ମାଣ କରାଯାଇଛି। ଏହାର ବିକାଶ ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ଘଟିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏଥିସହ ସୁଭଦ୍ରା ଯୋଜନାରୁ ଜଣେ ହେଲେ ହିତାଧିକାରୀଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି କହିବା ସହ ମହିଳା ସଶକ୍ତିକରଣ ଦ୍ୱାରା ରାଜ୍ୟର ଦ୍ରୁତ ବିକାଶ ସମ୍ଭବ ବୋଲି ସେ କହିଛନ୍ତି। ଓଡ଼ିଶା ହାଇକୋର୍ଟ ପରିସରରେ ଆଜି ମଧୁସୂଦନ ଦାସ ବିଚାରପତି ପାଠାଗାର ଉଦ୍ଘାଟିତ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏହାକୁ ଉଦ୍ଘାଟନ କରିଛନ୍ତି। ପୁନରୁଦ୍ଧାର ହୋଇଥିବା ଏହି ପାଠାଗାରରେ 50,000 ଅଧିକ ଆଇନ ପୁସ୍ତକ ରହିଛି। ହାଇକୋର୍ଟର ଆଇନଜୀବୀ ଓ ବିଚାରପତିଙ୍କ ପାଇଁ ଏହି ପାଠାଗାର ସହାୟକ ହେବ ବୋଲି ପାଠାଗାର କମିଟିର ଅଧ୍ୟକ୍ଷ ତଥା ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ କହିଛନ୍ତି। ଆଗାମୀ ବଡ଼ଦିନ ଏବଂ ଖ୍ରୀଷ୍ଟୀୟ ନବବର୍ଷରେ ପୁରୀରେ ବ୍ୟାପକ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା 31 ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ଯୋଗାଇବା ଲକ୍ଷ୍ୟରେ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ ଗାର୍ଡ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପୁରୀରେ ଆସନ୍ତା ମାସ 8-10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍ ପ୍ରଶାସନ ପକ୍ଷରୁ ହୋଟେଲ୍ ସଂଘ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ଉତ୍ସବରେ ଯୋଗଦେବାକୁ ପ୍ରତିନିଧିମାନଙ୍କ ପାଇଁ 51 ହୋଟେଲ୍ରେ ସ୍ଲଟ୍ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 1,500ରୁ ଉର୍ଦ୍ଧ୍ୱ ସ୍ଲଟ୍ ଖୋଲା ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଭାସୀ ଜରିଆରେ 71,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ଓଡ଼ିଶା, କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। କାଠଯୋଡ଼ି ନଦୀ ଉପରେ ଆଉ 2 ପୋଲ ନିର୍ମାଣ ପ୍ରସ୍ତାବ ରହିଥିବା ସୂଚନା ଦେଲେ ଆଇନ ମନ୍ତ୍ରୀ। ଏବଂ ଓଡ଼ିଶା ହାଇକୋର୍ଟ ପରିସରରେ ମଧୁସୂଦନ ଦାସ ବିଚାରପତି ପାଠାଗାର ଉଦ୍ଘାଟିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।